आकाशवाणी संबलपुर आंचलिक खबर पढ़ुचन तर्पण कुमार प्रधान जुहार। पहला मुखिया खबर, प्रधानमंत्री उत्कर्ष ओडिशा मेक इन ओडिशा सम्मिलनी थी जोग देबार के 28 तारीख आसबे ओडिशा। बजेट लागी आयबा 31 तारीख तक लुके देई पारबे प्रस्ताव, प्राक बजेट परामर्श बैठक उतरु सूचना देले मुख्यमंत्री। पुरी जिल्लार अर्जुन सिंहपुर गाँव नु मूल हला प्रधानमंत्री आवास ग्रामीण योजनार सर्वे काम। आउर समुद्र खणि सुरक्षा लागी पुलिस आर तटरक्षी बाहिनी भितरे समन्वय रखिकरि काम करबार के निष्पत्ति। एथर पूरा खबर, प्रधानमंत्री नरेन्द्र मोदी भुवनेश्वर जनता मैदान ठाने हेबारके थिबार उत्कर्ष ओडिशा मेक इन ओडिशा सम्मिलनी थी जोग देबारके ओडिशा आसबे। प्रधानमंत्री आयबा 28 तारीख मंगलवार सकालर 10:30 बजे भुवनेश्वर विमानबंदर न पहुंचिबार उतरु जनता मैदान के जिबे बोली सांसद प्रताप चंद्र षडंगी कहिछन। सम्मिलनी थी भिन्न भिन्न देशर 4000 नु अधिका शिल्पोद्योगी जोग देबार कार्यक्रम रहिछे। ओडिशा नु शिल्प प्रतिष्ठा आउ पुंजीनिवेश करबार लागि निवेशक मानकु आकृष्ट करबार लागि सरकार ई सम्मिलनी आयोजन करिछन। मुख्यमंत्री मोहन चरण मांझीकर अध्यक्षता थी आज भुवनेश्वर थाने प्राक बजेट परामर्श बैठक हो जाइछे। बैठक थी आघर अर्थमंत्री अर्थनीति विशेषज्ञ आर बुद्धिजीवी माने जोग देकर 2025-26 आर्थिक बछर पूर्णांग बजेट बाबदे निजर निजर मत रखिछन। बैठक उतरु मुख्यमंत्री श्री माझी कहिछन बजेट बनाबार लागि राज्यवासींकर मतामत ठोल करा जाउछे। आयबा 31 तारिख तक लुके मतामत दे पारबे।
ये बजेट लोकंकर बजेट हिसाब से चलित वर्षरु कार्यकारी होउछि एवं आसंता 2025-26 आर्थिक वर्ष रे मध्य किभळी भाबरे हेइ पारिबो आउ सेथि पई अनेक गुरुत्वपूर्ण प्रस्ताव मान समस्त मान्यवर आज उपस्थित थिबा सदस्य माने से तांकर प्रस्ताव मान देइछन्ति एवं ये प्रस्ताव मान मध्य जानुआरी मास 31 तारीख पर्यंत आम आदमी सर्वसाधारण रे जो माने भी एथिरे प्रस्ताव दे पारिबे तांको पई मध्य ईमेल जरिया रे एवं सेमाने मध्य व्हाट्सएप माध्यम रे विभिन्न प्रकार रो जो हमरो माध्यम अछि से माध्यम रे दबा पई समस्त प्रकार रो व्यवस्था एथिरे करा जाय छी।
आजर बैठक ती विशेषज्ञ मानकर ठानु बहुटे गुरुत्वपूर्ण प्रस्ताव मिली छे बोली मुख्यमंत्री कहिछन। से कहिछन गला बछरे भितरे 20,000 नियुक्ति दिया जाइथिबार बेले ई बछर आहुरी 20,000 नियुक्ति दिया जिबा। आयबा 2 बछर भितरे 65,000 नु अधिका पदवी पूरण करा जिबा। बजेट थी साधारण लोक गरीब मानकर लागि नुआ योजना आसवा आउ शिल्पर विकास लागि बाट देखाबा बोली मुख्यमंत्री श्री माझी कहिछन। प्रधानमंत्री आवास ग्रामीण योजना थी देशे नुआ हिताधिकारी मानकु बाछबार लागि आवास प्लस मोबाइल आप थी सर्भे काम आजठानु मूल हेछे। राज्य पंचायतीराज आउ पानीय जल विभाग मंत्री नवीनारायण नायक आज पुरी जिल्लार पिपिली ब्लक अर्जुन सिंहपुर गाँव सर्भे कामर शुभारंभ करी 5 जन हिताधिकारी आवास तालिका थी सामिल करिछन। ई योजना थी राज्यर सबु गरीब आर घर नाइथिबार लुकु घर दियाजिबा बोली मंत्री कहिछन। आशायी हिताधिकारी माने ई बाबदे अधिका सूचना पाइबार लागि टेलीफोन नंबर 0674-681-7777 आर विभाग वेबसाइट थी जोगाजोग करिपारबे बोली पंचायतीराज विभाग तरफ सूचना दिया जाइछे। नुआ दिल्ली ठाने हेबारके थिबार साधारणतंत्र दिवस समारोह थी जोग देबारके देशर भिन्न भिन्न क्षेत्र थी उल्लेखनीय काम करिथिबा लुक्कु निमंत्रण करा जाइछे। समारोह थी नुआपड़ा जिल्ला कोमना ब्लक भेला गाँवर विमल जोशीकु निमंत्रित अतिथि भाव जोग देबारके सुजोग मिलिछे। निजर इलाकान पीबार पान आर स्वच्छता दिगे बढ़िया काम करिथिबानु श्री जोशीकु इ न्यूता मिलिछे। इ बाबदे श्री जोशी आकाशवाणीके कहिछन।
मो नाम मल जोशी, मुई ओडिशा रो नुआपड़ा जिला भेला रु आछि, बीडब्ल्यूसी मेंबर ओ ग्राम पंचायत रो सरपंच मध्ये अछि। 2003 मसिया रु अमर गाँव रे गोटे छोट पानी जल प्रकल्प आरंभ हेतला। सेटा किछि स्टैंड पोस्ट माध्यम रे लोकंकु पीबा पानी रो व्यवस्था करा जाउतला। परवर्ती समय रे हर घर जल योजना रे नदी रु इंटेक वेल करी करी 2टा ओवरहेड टैंक गार अवस्थित छे। गार लोक के पानी जल सुचारू रूपे जोगाबार व्यवस्था करुछु आउ जहाँ अमर द्वारा होछि मरामती करुछु आउ बड़ किछि खराब हेले डिपार्टमेंट रो सहयोग निकरी ताकु केमती सुपरिचालना हे परवा तार प्रति दृष्टि दोछु। जहाँ पंचायती राज ओ पानी जल विभाग तरफ मते दिल्ली 26 जनवरी रे परेड देखिबा पई जो सुजोग का मिली छे ई सुजोग पई एही पानी जल विभाग को कृतज्ञता ज्ञापन करूछि आउ प्रधानमंत्री मोदी को मध्य कृतज्ञता दोछि जे आजि मो दिल्ली आसी परेड देखिबारे निमंत्रित हेतिवारु।
कटक बारबाटी स्टेडियम ठाने आयबा 9 तारीख हेबारके थिबार भारत इंग्लैंड दिन रात मैच लागि आयबा 2 तारीख नु ଅନ୍ଲାଇନ୍ ଟିକେଟ୍ ବିକ୍ରି ମୂଲ ହେବା। ଅନ୍ଲାଇନ୍ ଥି 4,000 ଟିକେଟ୍ ବିକ୍ରି ହେବା। ସେନ୍ତା 5 আর 6 তারিখ କାଉଣ୍ଟର୍ନ ଟିକେଟ୍ ବିକ୍ରି ମୂଲ ହେବା ବୋଲି କ୍ରୀଡ଼ା ଆଉ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟର 480 କିଲୋମିଟର ଲମ୍ବା ଉପକୂଳ ସୁରକ୍ଷାକେ ନେଇକରି ଆଜି ଭୁବନେଶ୍ୱରଠାରେ ପୁଲିସ୍ ମହାନିର୍ଦ୍ଦେଶକଙ୍କର କ୍ୟାମ୍ପ କାର୍ଯ୍ୟାଳୟନୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କର ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକନୁ ପୂର୍ବ ସମୁଦ୍ରତଟର କୋଷ୍ଟଗାର୍ଡ କମାଣ୍ଡର ଏଡିଜି ଡନି ମିଚେଲ ଯୋଗ ଦେଇକରି ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରିକରି ସମୁଦ୍ର ଖଣି ସୁରକ୍ଷା ଆର୍ ପ୍ରାକୃତିକ ବିପର୍ଯ୍ୟୟ ସମୟଥି ନିଆଯାଉଥିବାର ଭିନ୍ ଭିନ୍ ପଦକ୍ଷେପ ବାବଦେ ଆଲୋଚନା କରିଥିଲେ। ଇତାର ସହିତ ଆଇବା ଦିନେ ଅନୁପ୍ରବେଶ ରୋକବାର ସହିତ ସମୁଦ୍ର ଖଣିର ସୁରକ୍ଷା ଲାଗି ପୁଲିସ୍ ଆର୍ ତଟରକ୍ଷୀ ବାହିନୀ ଭିତରେ ସମନ୍ୱୟ ରଖିକରି କାମ କରିବାର ଲାଗି ବୈଠକଟି ନିଷ୍ପତ୍ତି ନିଆଯାଇଥିଲା। ଟୁକେଲ ଛୁଆମାନଙ୍କୁ ସଶକ୍ତ କରିବାର ସହିତ ଶିକ୍ଷା ସ୍ୱାସ୍ଥ୍ୟନୁ ନେଇକରି ଲିଙ୍ଗଗତ ଭେଦଭାବ ଦୂର କରିବାର ଲାଗି ଆଜ୍ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ କରାଯାଉଛି। ଏହି ଅବସରରେ ରାଜ୍ୟ ଆର୍ ଜିଲ୍ଲା ସ୍ତରରେ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ କରାଯାଉଛି। ଟୁକେଲ ଛୁଆମାନଙ୍କୁ ସଶକ୍ତ କରିବାର, ଉତ୍ତମ ଶିକ୍ଷା, ପ୍ରଯୁକ୍ତିବିଦ୍ୟା, ଦକ୍ଷତା ଆର୍ ସ୍ୱାସ୍ଥ୍ୟସେବା ଯୋଗାବାର ଦିଗେ ଜାତୀୟ ମହିଳା ଆଉ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ 2008 ଜାତୀୟ ଶିଶୁକନ୍ୟା ଦିବସ ପାଳନ କରାଯାଉଛି। ସବୁ କ୍ଷେତ୍ରରେ ଟୁକେଲମାନଙ୍କର ସଫଳତା ଲାଗି ଦେଶ ଆଜ୍ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ଜରିଏ ଶୁଭେଚ୍ଛା ବାର୍ତ୍ତାଥି କହିଛନ୍। ସେନ୍ତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝିଅମାନଙ୍କର ଶକ୍ତି, ସପନ ଆର୍ ସଫଳତାକେ ସୁର୍ତା କରବାର୍ ଲାଗି ଆଜ୍ ଖାସ୍ ଦେଇ ନାଇଁ ବୋଲି କହିଛନ୍। ସବେ ଏକ ହୋଇକରି ଟୁକେଲମାନଙ୍କର ଉନ୍ନତି ଦିଗେ କାମ କରବାର୍ ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍। ଏ ଅବସରରେ ଶୁଭେଚ୍ଛା ଜନକରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍, ଫି ଟୁକେଲ ଜନେ ଜନେ ପରିବର୍ତ୍ତନର ବାହକାନ୍, ସେମାନଙ୍କୁ ସଶକ୍ତ କରବାର୍ ଲାଗି ସବୁ ବାଧାକେ ଦୂର କରବାର୍କେ ପଡ଼ବା ବୋଲି ଶ୍ରୀ ପ୍ରଧାନ ତାଙ୍କର ବାର୍ତ୍ତାଥି କହିଛନ୍। ଏ ଅବସରରେ ବୌଦ୍ଧ ଟାଉନହଲ୍ଠାରେ ଜିଲ୍ଲା ପ୍ରଶାସନ, ସମଗ୍ର ଶିକ୍ଷା, ସ୍ୱାସ୍ଥ୍ୟ ବିଭାଗ ଆଉ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ଶିଶୁକନ୍ୟା ଦିବସ ଆର୍ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ହୋଇଯାଇଛି। ଏଥି ସରକାରୀ ଦଳର ମୁଖ୍ୟ ସଚେତକ ଆର୍ ବିଧାୟକ ସରୋଜ କୁମାର ପ୍ରଧାନ, ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଯୋଗ ଦେଇକରି ଟୁକେଲ ଛୁଆମାନଙ୍କର ସୁରକ୍ଷା ବାବଦେ ସଚେତନ ହେବାର୍କେ ପରାମର୍ଶ ଦେଇଛନ୍। ହେନ୍ତା ଦେବଗଡ଼ଠାରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଜାତୀୟ ଶିଶୁକନ୍ୟା ଦିବସ ଆଉ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ହୋଇଯାଇଛି। ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଲ ଯୋଗ ଦେଇକରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମହାନ ବିପ୍ଳବୀ ବକ୍ସି ଜଗବନ୍ଧୁଙ୍କର ପୁଣ୍ୟତିଥିନୁ ଆଜି ଭୁବନେଶ୍ୱର ମ୍ୟୁଜିୟମ ଛକଠାରେ ତାଙ୍କର ପ୍ରତିମୂର୍ତ୍ତିଥି ଭିନ୍ ଭିନ୍ ବର୍ଗର ଲୋକେ ଫୁଲମାଲା ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାଇକ ବିଦ୍ରୋହର ମେରୁଖୁମ୍ ବକ୍ସି ଜଗବନ୍ଧୁଙ୍କର ବୀରତାର କଥା ସମ୍କର ଲାଗି ପ୍ରେରଣା ହୋଇକରି ରହିବା ବୋଲି ସାମାଜିକ ଗଣମାଧ୍ୟମଟି କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଲ୍ ମହାନ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଆଜି ସଞ୍ଜବେଳେ ଜୟଦେବ ଭବନଠାରେ ଗୋଟିଏ ସାଧାରଣ ସଭା ହେଉଛି। ଏଥି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖିଆ କୁନୁଆ ଭାବେ ଯୋଗ ଦେଇଛନ୍। ନେହେରୁ ଯୁବକେନ୍ଦ୍ର କଲାହାଣ୍ଡି ଶାଖା ଆର୍ ସିଆର୍ପିଏଫ୍ର 64 ବେଟାଲିୟନ୍ ତରଫରୁ 16 ଜନଜାତି ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମର ଯାତ୍ରାର 8 ଖେପ ମୁଲିଛି। କାର୍ଯ୍ୟକ୍ରମଟି କଲାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକର ମାଓପ୍ରବଣ ଆଉ ଆଦିବାସୀ ଇଲାକାନୁ 60 ଜୁଆନ ପିଲା ଟୁକେଲ ଭୁବନେଶ୍ୱର ଯାଇଛନ୍। ଭୁବନେଶ୍ୱରଠାରେ ଆଇବାକାଲିଠାରୁ 31 ତକ ଗୋଟିଏ ଖାସ୍ ଶିବିର ଆୟୋଜନ କରାଯାଇଛି। ସୋନପୁର ଗାନ୍ଧୀପଡ଼ିଆଠାରେ ଚାଲିଥିବାର ସର୍ବଭାରତୀୟ ଲାଲମୁନି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟଟି ଆଜ୍ ଏନ୍ସିଏ ଭାଇଜାଗ ଦଲ ଡିଏସ୍ସି ନୂଆଦିଲ୍ଲୀ ଦଲକେ 4 ୱିକେଟ୍ଥି ହରେଇକରି ସେମିଫାଇନାଲ୍କେ ଯାଇଛି। ଆଇବାକାଲ ଏନ୍ସିଏ ଭାଇଜାଗ ଆର୍ ଭୁବନେଶ୍ୱର ବାପୁଜୀ କ୍ଲବ ଭିତରେ 2 ସେମିଫାଇନାଲ୍ ମ୍ୟାଚ୍ ହେବା। ବୌଦ୍ଧ ଜିଲ୍ଲାପାଳଙ୍କର ସଦ୍ଭାବନା ଗୃହନୁ ଭୋଟର ସଚେତନତା ବାବଦେ ଶପଥପାଠ ଉତ୍ସବ ହୋଇଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଅଧ୍ୟକ୍ଷତା କରିକରି ଭୋଟର ସଚେତନତା ଲାଗି କର୍ମଚାରୀମାନଙ୍କୁ ଶପଥପାଠ କରାଇଥିଲେ। ହକି ଇଣ୍ଡିଆ ଲିଗ୍ର ମହିଳା ବର୍ଗଥି ଆଜି ସଞ୍ଜର 6 ସୁରମା ହକି କ୍ଲବ ଆର୍ ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଭିତରେ ମ୍ୟାଚ୍ ଚାଲିଛି। ସେଆଡ଼େ ପୁରୁଷ ବର୍ଗଥି ଆଜି ରାତି 8:15 ବେଦାନ କଳିଙ୍ଗ ଲାନ୍ସର୍ସ ଆର୍ ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଭିତରେ ମ୍ୟାଚ୍ ହେବା। ଦୁଇ ମ୍ୟାଚ୍ ରାଞ୍ଚିଠାରେ ହେବା। ଶେଷ ମୁଖ୍ୟ ଖବର ଫେର୍ଘାଏ। ପ୍ରଧାନମନ୍ତ୍ରୀ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀଥି ଯୋଗ ଦେବାର୍କେ 28 ଆସ୍ବେ ଓଡ଼ିଶା। ବଜେଟ୍ ଲାଗି ଆଇବା 31 ତକ ଲୁକେ ଦେଇପାରିବେ ପ୍ରସ୍ତାବ। ପ୍ରାକ୍ ବଜେଟ୍ ପରାମର୍ଶ ବୈଠକରୁ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ। ପୁରୀ ଜିଲ୍ଲାର ଅର୍ଜୁନ ସିଂହପୁର ଗାଁନୁ ମୂଲ ହେଲା ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାର ସର୍ଭେ କାମ। ଆଉ ସମୁଦ୍ର ଖଣି ସୁରକ୍ଷା ଲାଗି ପୁଲିସ୍ ଆର୍ ତଟରକ୍ଷୀ ବାହିନୀ ଭିତରେ ସମନ୍ୱୟ ରଖିକରି କାମ କରବାର୍କେ ନିଷ୍ପତ୍ତି। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।